आकाशवाणी संवाद पढ़ुछंते चंदन घोष मुख्य संवाद देशरे द्वितीय पर्याय साधारण निर्वाचन लागि आगामीकाली भोट ग्रहण करा आसंता मास 13 तारिखर अनुष्ठित होबाक्तिबा चतुर्थ पर्याय निर्वाचन लागि आजि हेउछि नामांकन पत्र दाखलर शेष दिन। छत्तीसगढ़ दंतेवाड़ा जिल्ला रे गतकाली 3 महिलांक समेत 18 जन माओवादी पुलिस निकटरे आत्मसमर्पण करिछन्ति। युक्तराष्ट्र आमेरिका युक्रेन इज्राएल ओ ताइवान लागि 95 बिलियन अमेरिकी डॉलर एक सहायता पैकेज घोषणा करिछि। एवं आईपीएल क्रिकेट रे गतकाली दिल्ली कैपिटल्स गुजरात टाइटन्स को 4 रन रे परास्त करिछि। देशरे द्वितीय पर्याय साधारण निर्वाचन लागि आसंताकाली भोट ग्रहण करा एथिलागि गत संध्यारे प्रचार कार्य शेष होईछि। एहि पर्यायरे 13 राज्य एवं केन्द्रशासित अंचलर 88 लोकसभा आसन पर भोट ग्रहण करा। आसंताकाली केरलर 20 संसदीय आसन, कर्णाटकर 14, राजस्थानर 13, उत्तरप्रदेश और महाराष्ट्रर 8 लेखाएं आसन लागि भोट ग्रहण करा। सेभळि मध्यप्रदेशर 6 संसदीय आसन, आसाम और बिहारर 5 लेखाएं, पश्चिमबंग और छत्तीसगढ़ 3 लेखाएं, मणिपुर त्रिपुरा और जम्मू काश्मीर 1 लेखाएं संसदीय आसन लागि आसंताकाली मतदान हेबो। एथिलागि समस्त प्रस्तुति शेष होईछि। मतदाताने जेभळि सुरुखुरुरे तथा शांति श्रृंखलार सह निजर मताधिकार सब्यस्त करिपारिबे सेथिलागि निर्वाचन आयोगको निर्देशरे सम्पृक्त राज्य तथा केन्द्रशासित अञ्चलर प्रशासन पक्षरु आवश्यक पदक्षेप ग्रहण करा सहित सुरक्षा व्यवस्थाको मध्य सुदृढ़ करायैछि। मध्यप्रदेशर बेतुल संसदीय आसन लागि प्रतिद्वंदिता करुथिबा बीएसपी प्रार्थीकर परलोक जोगु सेठारे निर्वाचन द्वितीय पर्याय परिवर्ते तृतीय पर्याय करा। द्वितीय पर्याय 13 राज्य और केन्द्रशासित अंचलर मोट 1198 जन प्रार्थी प्रतिद्वंदिता करुछन्ति। सेमानक मध्यरे आउटर मणिपुर लोकसभा संसदीय क्षेत्रर 4 जन प्रार्थी अंतर्भुक्त। आगामी मई मास 7 तारीखर तृतीय पर्याय लोकसभा निर्वाचन में 12 राज्य और केन्द्रशासित अंचल मतदान हेबो। एहि पर्यायरे 1351 जन प्रार्थी प्रतिद्वंदिता करुछन्ति। सेतिमध्यरे मध्यप्रदेशर 29 बेतुल संसदीय क्षेत्ररे स्थगित निर्वाचन पर 8 जन प्रार्थी रहिछन्ति। सेहिपरि गुजरातर सुरत संसदीय क्षेत्ररु जणे प्रार्थी बिना प्रतिद्वंदितारे निर्वाचित होइछन्ति। तृतीय पर्याय निर्वाचन में आसाम बिहार छत्तीसगढ़ गोवा गुजरात जम्मू काश्मीर कर्णाटक मध्यप्रदेश महाराष्ट्र उत्तरप्रदेश पश्चिमबंग दादरा नगर हावेली और डामंडीर 95 संसदीय क्षेत्र में मतदान करा जिबो। अन्यपक्षे आसंता मई मास 13 तारीख अनुष्ठित होबाक्तिबा चतुर्थ पर्याय साधारण निर्वाचन लागि आज हेउछि नामांकन पत्र दाखलर शेष दिन। आसंताकाली नामांकन पत्र जांच हेबो। आसंता 29 तारीख प्रार्थीपत्र प्रत्याहार शेष तारीख रखाजाइछि। एहि पर्यायरे उत्तरप्रदेश मध्यप्रदेश महाराष्ट्र बिहार झारखंड ओडिशा पश्चिमबंग आंध्रप्रदेश तेलंगाना एवं जम्मू और काश्मीर समेत 10 राज्य और केन्द्रशासित अंचल मोट 96 लोकसभा आसन पर मतदान हो। द्वितीय पर्याय साधारण निर्वाचन अवसर में दक्षिण और केन्द्रीय आसाम 5 लोकसभा आसन लागि आसंताकाली मतदान हो। एथिलागि करीमगंज दिमा हसाओ और कार्बी आंगलोंग जिलागुड़िकर दुर्गम अंचल थिबा पोलिंग बुथगुड़िकर प्रिजाइडिंग और बुथ अधिकारी समेत सुरक्षा कर्मचारी आवश्यक ईभीएम और अन्य आनुषंगिक उपकरण सहित गतकालीठारु पहुंच सारिछन्ति। तेबे अन्यान्य बुथ्रे पोलिंग अधिकारी एवं सुरक्षा बल आज पहुंचे बोली जमापड़। एहि पर्यायर 77 लक्षर ऊर्ध्व मतदाता सेमानकर मताधिकार सब्यस्त करने सहित निर्वाचन रणांगण में अवतीर्ण होता 61 जन प्रार्थी राजनैतिक भाग्य निर्धारण करेंगे। आम संवाददाता जनाइछन्ति एहि पर्यायर जो विशिष्ट नेतांकर राजनैतिक भाग्य आसंताकाली ईभीएम मध्यरे बंद हो रहा सेमानक मध्यरे बीजेपी नेता तथा राज्य गमनागमन और अबकारी मंत्री परिमल शुक्लाबैद्य सांसद कृपानाथ मल्ल और दिलीप साइकिया कांग्रेस नेता हाफिज बसीर अहमद चौधरी एआईयूडीएफ अमिनुल इस्लाम बोडोलैंड पीपुल्स फ्रंट दुर्गा दास बोडो एवं तृणमूल कांग्रेस प्रद्युत बरदोलई अंतर्भुक्त। बीजेपी वरिष्ठ नेता तथा प्रधानमंत्री नरेन्द्र मोदी गतकाली मध्यप्रदेश विभिन्न स्थान में दलय प्रार्थी सपक्ष में निर्वाचन प्रचार कर अवसर में भोपाल अनुष्ठित एक रोड शो नेतृत्व नहीं एक खोला जीप्रे प्राय 1 किलोमीटर ऊर्ध्व रास्तार अनुष्ठित एक रोड शो श्री मोदी सहित मुख्यमंत्री डॉ मोहन यादव उपस्थित थे। भोपाल प्रतिद्वंदिता करुवा बीजेपी प्रार्थी आलोक शर्मा रोड शो अंशग्रहण करते। पूर्व श्री मोदी मध्यप्रदेश सागल ଓ ବେତୁଲଠାରେ ଅନୁଷ୍ଠିତ ଦୁଇଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ। ଦେଶର ପ୍ରମୁଖ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ମଧ୍ୟପ୍ରଦେଶର ରାଜଗଡ଼ ଆସନ ଅନ୍ୟତମ। ଏ ସମ୍ପର୍କରେ ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ନେୱାଜ ଓ କାଲିସିନ୍ ନଦୀ ତଟରେ ଅବସ୍ଥିତ ଏହି ଲୋକସଭା ଆସନଟି ମଧ୍ୟପ୍ରଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆସନ। ଏହି ଆସନ ଲାଗି ଚଳିତ ନିର୍ବାଚନରେ ବିଜେପିର ବର୍ତ୍ତମାନର ସାଂସଦ ରୋଡ୍ମାଲ୍ ନାଗର ଓ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂଙ୍କ ସମେତ 15 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ 18,69,000 ମତଦାତା 2,236 ବୁଥ୍ରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ରାଜଗଡ଼ ସଂସଦୀୟ ଆସନ ଅଧୀନରେ 3 ଜିଲ୍ଲାର 8 ବିଧାନସଭା ମଣ୍ଡଳୀ ରହିଛି। 2014 ଏବଂ 2019 ସାଧାରଣ ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ରୋଡ୍ମାଲ୍ ନାଗର ବିଜୟୀ ହୋଇଥିଲେ। ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଗତକାଲି 18 ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 3 ଜଣ ମହିଳା ଓ ଜଣେ ମିଲିସିଆ ପ୍ଲାଟୁନ୍ କମାଣ୍ଡର ଅନ୍ତର୍ଭୁକ୍ତ। ଲୋନେ ବରାତୁ ଅଭିଯାନ ଅଧୀନରେ ଏହି ମାଓବାଦୀମାନେ ପୁଲିସ୍ ଡିଆଇଜି କମଲରୋଚନ କାଶ୍ୟପ ଏବଂ ଏସ୍ପି ଗୌରବ ରାୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ଏହି ଅବସରରେ ଏସ୍ପି ଶ୍ରୀ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନା ଅଧୀନରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହାଛଡ଼ା ପ୍ରତ୍ୟେକଙ୍କୁ 25,000 ଲେଖାଏଁ ପ୍ରୋହାହନ ରାଶି ମଧ୍ୟ ଦିଆଯିବ ବୋଲି ଶ୍ରୀ ରାୟ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍, ଇସ୍ରାଏଲ୍ ଓ ତାଇୱାନ ଲାଗି 95 ବିଲିୟନ୍ ଆମେରିକୀୟ ଡଲାରର ଏକ ସହାୟତା ପ୍ୟାକେଜ୍ ଘୋଷଣା କରିଛି। ରାଷ୍ଟ୍ରପତି ଜୋ ବାଇଡେନ୍ ଗତକାଲି ଏ ସମ୍ପର୍କିତ ଏକ ବିଲ୍ରେ ସ୍ୱାକ୍ଷର କରିଛନ୍ତି। ଏହି ବିଲ୍ରେ ସ୍ୱାକ୍ଷର କରିବା ପରେ ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମକୁ ରାଷ୍ଟ୍ରପତି ଶ୍ରୀ ବାଇଡେନ୍ କହିଛନ୍ତି ଏହି ଦିନଟି ଆମେରିକା, ୟୁକ୍ରେନ୍ ତଥା ସମଗ୍ର ବିଶ୍ୱ ଶାନ୍ତି ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ। ଏହି ମୋଟ ପ୍ୟାକେଜ୍ ମଧ୍ୟରୁ 61 ବିଲିୟନ୍ ଡଲାର ୟୁକ୍ରେନ୍ ଓ 26 ବିଲିୟନ୍ ଡଲାର ଇସ୍ରାଏଲ୍ ଲାଗି ଉଦ୍ଦିଷ୍ଟ। ଆମେରିକା ସିନେଟ୍ର ଅନେକ ତର୍କ ବିତର୍କ ପରେ ଏହି ବିଲ୍ଟି ଆଗତ ହୋଇଛି। ଏହାର ସପକ୍ଷରେ 79 ଭୋଟ୍ ପଡ଼ିଥିବା ବେଳେ 18 ଭୋଟ୍ ବିପକ୍ଷରେ ପଡ଼ିଥିଲା। କେନିଆର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 38 ବୃଦ୍ଧି ପାଇଛି। ଏହାଛଡ଼ା 1,10,000 ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି କେନିଆ ରେଡ୍କ୍ରସ୍ କର୍ତ୍ତୃପକ୍ଷଙ୍କ ସୂଚନା ଦିଆଯାଇଛି। ବନ୍ୟାର ପ୍ରଭାବରେ କେନିଆର ରାଜଧାନୀ ନାଇରୋବିକୁ ସଂଯୋଗ କରୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସହରକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଥିସହିତ ସ୍ଥାନୀୟ 2 ପ୍ରମୁଖ ଜାତୀୟ ରାଜପଥରେ ମଧ୍ୟ ବନ୍ୟାଜଳ ଯୋଗୁଁ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ଏଠାରେ ସୂଚନା ଦିଆଯାଇପାରେ ଗତମାସ ମଧ୍ୟଭାଗରେ ଏହି ଆଫ୍ରିକୀୟ ଦେଶରେ ଅତି ପ୍ରବଳ ବର୍ଷା ହେବା ଫଳେ ବନ୍ୟା ଦେଖାଦେଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାଟ ଟାଇଟନ୍ସକୁ 4 ପରାସ୍ତ କରିଛି। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ହରାଇ 224 କରିଥିଲା। ଅଧିନାୟକ ରିଷଭ ପନ୍ଥ 43 ବଲ୍ରୁ 88 ରନ୍ କରି ଅପରାଜିତ ଥିଲେ। ସେହିଭଳି ଅକ୍ଷର ପଟେଲ ମଧ୍ୟ 43 ବଲ୍ରୁ 66 ରନ୍ ସଂଗ୍ରହ କରିଥିଲେ। ଗୁଜରାଟ ଟାଇଟାନ୍ସ ପକ୍ଷରୁ ସନ୍ଦୀପ ୱାରିୟର 3 ୱିକେଟ୍ ଅକ୍ତିଆର କରିଥିଲେ। 225 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟାନ୍ସ 20 ଓଭରରେ 8 ହରାଇ 220 ରନ୍ କରିପାରିଥିଲା। ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ 29 ବଲ୍ରୁ 65 ରନ୍ ସଂଗ୍ରହ କରିଥିଲେ। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଦୁବାଇଠାରେ ଚାଲିଥିବା 20 କମ୍ ଏସୀୟ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଜାଭେଲିନ୍ ଥ୍ରୋ ବର୍ଗରେ ଭାରତର ଦୀପାଂଶୁ ଶର୍ମା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହାଛଡ଼ା ଏହି ଚାମ୍ପିୟନ୍ସିପ୍ର ପ୍ରଥମ ଦିନରେ ଅନ୍ୟ 3 ଭାରତୀୟ ଖେଳାଳି ରୌପ୍ୟ ପଦକ ହାସଲ କରିଛନ୍ତି। ଜାଭେଲିନ୍ ଥ୍ରୋରେ ଭାରତର ରୋହନ ଯାଦବ, ପୁରୁଷ 1500 ବର୍ଗରେ ପ୍ରିୟାଂଶୁ ଏବଂ ପୁରୁଷ ଡିସ୍କସ୍ ଥ୍ରୋ ବର୍ଗରେ ରୀତି ରାଠି ରୌପ୍ୟ ପଦକମାନ ଜିତିଛନ୍ତି। ଏହି ଚାମ୍ପିୟନ୍ସିପ୍ରେ ଯୋଗ୍ୟତା ହାସଲ କରିବା ଖେଳାଳିମାନେ ଆଗାମୀ ଅଗଷ୍ଟ ମାସରେ ପେରୁର ଲିମାଠାରେ ଅନୁଷ୍ଠିତ ହେବାକୁ ଥିବା 20 କମ୍ ବିଶ୍ୱ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇବେ। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆଗାମୀକାଲି ଭୋଟ୍ ଗ୍ରହଣ କରାଯିବ। ଆସନ୍ତା ମାସ 13 ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଗତକାଲି 3 ମହିଳାଙ୍କ ସମେତ 18 ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା, ୟୁକ୍ରେନ୍, ଇସ୍ରାଏଲ୍ ଓ ତାଇୱାନ ଲାଗି 95 ବିଲିୟନ୍ ଆମେରିକୀୟ ଡଲାରର ଏକ ସହାୟତା ପ୍ୟାକେଜ୍ ଘୋଷଣା କରିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାଟ ଟାଇଟନ୍ସକୁ 4 ପରାସ୍ତ କରିଛି। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।